ମାଟିର ମଣିଷ ବୈଶାଖର ମୁଣ୍ଡଫଟା ଖରା ଚାରିଆଡ଼ ଧୁ ଧୁ କରୁଛି। ମୁର୍କୁଟି ଯାଇଥିବା ଧାନ ଗଜାମାନଙ୍କଠୁ ଶେଷ ବୁନ୍ଦାତକ ଶୋଷି ନେଇ ତାକୁ ସମୂଳେ ବିନାଶ ନ କରିବା ପର୍ଯ୍ୟନ୍ତ ସତେ ଯେମିତି ସୂର୍ଯ୍ୟ ବିଶ୍ରାମ ନେବ ନାହିଁ। ଆକାଶରେ ଏକଚାଟିଆ ଅଧିକାର ଜମେଇକି ଦଗ୍ଧପ୍ରାୟ ଧରା ଉପରେ ତାର ଜୁଲୁମ୍ ଚାଲିଛି ଆଜି କି ମାସେ କାଳ। ଚେନ୍ନାଇ ବି ବାଦଲ ଦେଖା ନାହିଁ। କିଛିଦିନ ତଳେ ଦୁଇ ଚାରିପୁଳା ବାଦଲ ଉଙ୍କି ମାରୁଥିଲେ ଉତ୍ତର ଆକାଶରେ, କିନ୍ତୁ ପ୍ରଚଣ୍ଡ ରୌଦ୍ରତାପକୁ ସତେ ଯେମିତି ଡରିକି ସେମାନେ ଆଖି ପଲକରେ ପଳାୟନ କଲେ। ମୁଁ ବିଲହୁଡ଼ାରେ ବସି ଚାହିଁ ରହିଛି ମୋର ମୃତ ପ୍ରାୟ ଧାନ ଗଛଗୁଡ଼ାକୁ। ଦିନେ ଦୁଇ ଦିନ ଭିତରେ ନ ବର୍ଷିଲେ ଖେଳ ଶେଷ। ହତାଶାର ମସ୍ତବଡ଼ ଦୀର୍ଘଶ୍ୱାସ ଛାଡ଼ି ଉଠିଲି। ଭାବୁଥିଲି ଏକମାତ୍ର ବର୍ଷାର ଦୟାରେ ଯେଉଁଠି ଚାଷ ନିର୍ଭର, ସେଠି ଖରଡ଼ି ପାଗରେ ବିହନ ବୁଣିବା କେତେଦୂର ଯୁକ୍ତିଯୁକ୍ତ। କିନ୍ତୁ ଆବହମାନ କାଳରୁ ତ ଏ ପ୍ରଥା ଚାଲିଆସିଛି। ଅକ୍ଷୟ ତୃତୀୟା ପରଦିନଠୁ ପ୍ରଥମ ଖରାଦିନିଆ ବର୍ଷାରେ ଧାନ ବୁଣା ହୁଏ, ସେତିକି ବତରରେ ଧାନ ଗଜା ହୋଇଯାଏ। ହେଲେ ପଛକୁ ପଛ ବର୍ଷା ନହେଲେ ଚଷା ତା କପାଳକୁ ଆଦରି ଅପେକ୍ଷା କରେ ରଜ ପରର ଲଗାଣ ବର୍ଷାକୁ, ନହେଲେ ଆର ବର୍ଷକୁ। ଆଉ ନିହାତି ଗାଲୁଆଙ୍କ ପରି ଘୋଷି ହୁଏ, ହାଟୁଆ ହୁଡ଼ିଲେ ପାଳିଏ, ଚଷା ହୁଡ଼ିଲେ ବରଷେ। କୃଷି ବିଜ୍ଞାନରେ ଏତେ ଅଗ୍ରଗତି ସତ୍ତ୍ୱେ ପ୍ରକୃତିର କେତେ ବଡ଼ ପ୍ରଭାବ ଚାଷ ଉପରେ, ଭାବିଲେ ସତରେ ଆଶ୍ଚର୍ଯ୍ୟ ଲାଗେ। ବର୍ଷ ପରେ ବର୍ଷ ଭାଗଚାଷୀ ମୋତେ ଠକି ଚାଲିଥିଲା। ପ୍ରତିବର୍ଷ ଭାଗ ଛିଣ୍ଡେ ଅଧାକୁ ଅଧା, ହେଲେ ଭାଗ ମାପିଲା ବେଳକୁ ସେଟା ହୋଇଯାଏ ଚଉଠେ। ଭାଗଚାଷୀଟି ମୁହଁ ଶୁଖାଇ ଅମଳକୁ ଦାୟୀ କରେ, ମୁଁ ବି ତା ଦୁଃଖ ବୁଝେ। ହେଲେ ଯେତେବେଳେ ଜାଣିଲି ସବୁ ଅମଳତକ ଆଗ ତା ଘରକୁ ଯାଇ ସେଠି ଅଧା ବାହାର କରାଯାଇ ମୋ ଖଳାକୁ ଆର ଅଧକ ମାତ୍ର ଧାନ ଆସେ, ଆଉ ସେତକକୁ ପୁଣି ଅଧା କରି ମୋତେ ମୋର ଭାଗତକ ମାପି ଦିଆଯାଏ, ଭାବିଲି ଧିକ୍ ମୋର କୃଷି ବିଜ୍ଞାନ ଡିଗ୍ରୀକୁ, ଧିକ୍ ମୋର ସହାୟକ କୃଷି ଅଧିକାରୀ ପଦବୀକୁ। ତା ଛଡ଼ା ଏ କଥାଟା ପିତୃପୁରୁଷଙ୍କୁ ବି ଅପମାନ। ତେଣୁ ନିଜ ହାତରେ ଚାଷ କରିବାର ଅଣ୍ଟା ଭିଡ଼ିଲି। ଘରଣୀ ମୋ ବାଟ ଓଗାଳିଲେ, କିନ୍ତୁ ମୁଁ ନ ଛୋଡ଼ ବନ୍ଧା। ଛୁଟି ଦରଖାସ୍ତ ଫୋପାଡ଼ି ଦେଇ ଚାଲିଲି ଗାଁକୁ। ସେଠି ରହି ପ୍ରାଗ ଐତିହାସିକ ପ୍ରଣାଳୀରେ ଚାଷ କରୁଥିବା ମୂର୍ଖମାନଙ୍କୁ ଶିଖେଇବି ଉନ୍ନତ ଓ ବୈଜ୍ଞାନିକ ପ୍ରଣାଳୀରେ ଚାଷ କେମିତି କରାଯାଏ। ମୋ ଖଳାରେ ଶହେ ଭରଣ ଧାନ କିଣିବାକୁ ମହାଜନଙ୍କର ସୁଅ ଛୁଟିବାକୁ ଖାଲି ଅପେକ୍ଷା, କିନ୍ତୁ ଶେଷ ନିଶ୍ୱାସ ନେଉଥିବା ଧାନ ଗଛ ତକ ମୋର ସ୍ୱପ୍ନକୁ ସାକାର କରିପାରିବେ ତ? ଜେଜେଙ୍କ ଅମଳର ହଳିଆ ତ୍ରିଲୋଚନ ଓରଫ ତିଳିଆ ଆକାଶକୁ ତାର କୋଟରଗତ ଆଖି ଦୁଇଟାରେ ଥରେ ଚାହିଁ ପାକୁଆ ପାଟିରେ ମୋତେ ସାନ୍ତ୍ୱନା ଦିଏ, ବାବୁ ବ୍ୟସ୍ତ ହୁଅନି, ବର୍ଷା ନିଶ୍ଚୟ ହେବ, ଏ ବର୍ଷ ପାଳକ ଭଲ ଅଛି ବୋଲି ପାଞ୍ଜି କହୁଛି ବା। ହ ଜ୍ଞାନୀଟାଏ ତ। ସନ୍ଧ୍ୟାରେ ଟିଭିରେ ପାଣିପାଗ ସୂଚନା ଦେଲେ ଘୋଷିକା, ଆଗାମୀ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟରେ ପ୍ରାକ୍ ମୌସୁମୀ ବାୟୁ ବହିବାର ସମ୍ଭାବନା ଅଛି, ଅର୍ଥାତ୍ ସେତେବେଳେ ବର୍ଷା ହେବ ହିଁ ହେବ। ମନରେ ଆଶାର କିୟତ୍ ସଞ୍ଚାର ହେଲା। ହେଲେ ଦୁଇ ସପ୍ତାହ ବେଳକୁ ଧାନ ଗଜାତକ, ଭାବିବାକୁ ଭୟ ଲାଗୁଛି। କୁହନ୍ତି ପାଣିପାଗ ସଂସ୍ଥା ଶୁଖିଲା ପାଗର ସୂଚନା ଦେଲେ ନିଜ ନିଜ ଛତା ସଜାଡ଼ି ରଖିବାଟା ବୁଦ୍ଧିମତାର ପରିଚୟ, କିନ୍ତୁ ସତକୁ ସତ ଦୁଇ ସପ୍ତାହ ଶେଷ ହେବା ବେଳକୁ ଆକାଶରେ ଜମିଗଲା କୁଢ଼ କୁଢ଼ ବାଦଲ। ମୋ ମୁହଁର ଗଦଗଦ ଭାବକୁ ଚଟାପଟ ପଢ଼ି ପକାଇ ତିଳିଆ ନାକ ଟିକିଲା, ହ ଅଗ୍ନିକଣର ମେଘ, ଆମ ଗାଁକୁ ପାଇବନି, କଟିଯିବ ସୁବଳପୁର ଆଡ଼େ, ତୁ ତ ମେଘ ଗତିବିଧିର ସଞ୍ଚାଳକ ନା। ତାଚ୍ଛଲ୍ୟ କଲି, କିଛି ନ କହି ତିଳିଆ ବିଲ ଆଡ଼େ ଚାଲିଗଲା। ତା ପରଦିନ ସକାଳଟାରୁ ପାଗ ଏକବାର କାଉଁଳିଆ, କିଛି ସମୟ ପରେ ବରକୋଳିଆ ଟୋପା ସବୁ ପଡ଼ିବା ଆରମ୍ଭ ହୋଇଗଲା। ଧୂଳିଆ ଭୂଇଁରୁ ପହିଲି ବର୍ଷାର ଭିଜା ଭିଜା ବାସ୍ନାରେ ମୁଁ ବିଭୋର ହୋଇପଡ଼ିଲି ଏକବାର। ବାରଣ୍ଡାରେ ଚେୟାର ପକାଇ ବସିଲି ଶ୍ରାବଣର ପ୍ରଥମ ବର୍ଷାକୁ ମନଭରି ଉପଭୋଗ କରିବା ପାଇଁ। ତେଳିଆ ଆସି ପହଞ୍ଚିଲା ସେଠି। କିରେ ପାଣିପାଗ ବିଶାରଦ, କୁଆଡ଼େ ଗଲା ତୋର ଜ୍ଞାନ? ତେଳିଆ କିଛି କହିଲାନି, ଆକାଶକୁ ଟିକେ ଚାହିଁ ମୁଣ୍ଡକୁ ନାସ୍ତିବାଚକ ଢଙ୍ଗରେ ହଲେଇଲା କେବଳ। ମୁଁ ବସି ରହି ଦେଖୁଛି ବର୍ଷାକୁ, କିନ୍ତୁ ପନ୍ଦର ମିନିଟ୍ ଭିତରେ ବର୍ଷା ବନ୍ଦ। ଆକାଶରେ ଖୁନ୍ଦି ହୋଇଛନ୍ତି ବାଦଲ, ଅଥଚ ସବୁ ନିଷ୍ଫଳା, ଭୂଇଁରୁ ପାଣି ଗଡ଼ିବା ପର୍ଯ୍ୟନ୍ତ ବି ବର୍ଷିଲା ନାହିଁ। କେମିତି ଗୋଟିଏ ଉଷୁମ ଉଠୁଛି ଦର ଓଦା ଭୂଇଁରୁ, ରୁନ୍ଧି ହେବା ପରି ଗୁଳୁଗୁଳି, ପୂରାପୂରି ଅସ୍ୱସ୍ତିକର ପରିବେଶ। ଘଣ୍ଟା କୋତରୁ ମେଘତକ ବାଟ କାଟି ଚାଲିବା ଆରମ୍ଭ କଲେ, ଆଖି ସାମ୍ନାରେ ଆକାଶଟା ପୂରାପୂରି ଖୋଲିଗଲା। ଦିହିପର ବେଳକୁ ପୁଣି ଟାଇଁ ଟାଇଁ ଖରା। ଚାରିଟା ବେଳେ ପାଖ ଗାଁ ସୁବଳପୁରରୁ ଆସିଥିବା ବନ୍ଧୁ ବିକ୍ରମ ତାଙ୍କ ଗାଁରେ ପ୍ରବଳ ବର୍ଷା ହୋଇଥିବା କଥା କହିଲେ। ମୁଣ୍ଡଟା ଗୋଳମାଳିଆ ହୋଇଗଲା ମୋର। ତିଳିଆ କିପରି ପଢ଼ିପାରିଲା ବାଦଲମାନଙ୍କର ଗତିପଥକୁ? ସପ୍ତାହେ ବିତିଗଲାଣି, ପୈତୃକ ସମ୍ପତ୍ତି ପାଇଁ ମୋର ଅହେତୁକ ମୋହ ଏବଂ ଉନ୍ନତ ପ୍ରଣାଳୀରେ ଚାଷ କରିବାର ଝୁଙ୍କ ମୋତେ ଗାଁରେ ବାନ୍ଧି ରଖିଛି। ଯାହା ପାଣିପାଗ ସୂଚନା କୁହେ ଏବେ ବର୍ଷାର ସମ୍ଭାବନା ନାହିଁ, ତେବେ ମୁଁ ଆଉ ବିଲ ଆଡ଼େ ଯାଉନାହିଁ। ତିଳିଆ ତଥାପି ପ୍ରବୋଧ ଦିଏ, ଧାନ ଗଛ ଭାରି ଚେମଡ଼, ତା ଜୀବନ ସହଜରେ ଯାଏ ନାହିଁ ବାବୁ। ଅସରାଏ ଭଲ ବର୍ଷା ହେଲେ ପୁଣି ମୁଣ୍ଡ ଟେକିବେ ମୁର୍କୁଟି ଯାଇଥିବା ଗଜାତକ। ବିଶ୍ୱାସ ହୁଏନି ତା କଥା, ବୁଝିପାରେ ବୃଦ୍ଧ ହଳିଆର ତା ଖାମିନ୍ଦ ପ୍ରତି ଥିବା ଶ୍ରଦ୍ଧାତକ ହିଁ ତାକୁ ଏମିତି ମନ ବୁଝାଣିଆ କଥା କହିବାକୁ ପ୍ରବର୍ତ୍ତାଏ। କଥାରେ ଓଜନ କିନ୍ତୁ କମ୍, ସାଟେଲାଇଟ୍ ଚିତ୍ର ତ ଆଉ ମିଛ ହେବନି। କେରଳକୁ ମୌସୁମୀ ଏଯାଏଁ ଛୁଇଁନି, ଓଡ଼ିଶାକୁ ତାହେଲେ କେତେ ଦିନ? ସେଦିନ ବାରଣ୍ଡାରେ ବସି ଦେଖୁଛି ଅସ୍ତରାଗର ବର୍ଣ୍ଣାଳୀକୁ, ଦଳ ଦଳ ହେଇ ନିଡ଼ ଫେରନ୍ତା ପକ୍ଷୀମାନଙ୍କୁ, ପଶ୍ଚିମ ଆକାଶରେ ଲେସି ହୋଇଯାଇଥିବା ବଳକା ନାରଙ୍ଗୀକୁ। ଅବିରାମ କାର୍ଯ୍ୟରତ ରଙ୍ଗକାରର ତୁଳିରେ ଚାହୁଁ ଚାହୁଁ ପୋଛି ହୋଇଗଲା ସେତକ, କଳା ଚାଦରଟେ ମାଡ଼ି ଆସିଲା, ବିଞ୍ଚି ହେଇ ପଡ଼ିଲା ଅଗଣିତ ତାରା। ହତାଶାର ଦୀର୍ଘଶ୍ୱାସରେ ବାହାରିଗଲା ମୋ ପଞ୍ଜରା ଥରାଇ। ତିଳିଆ ଆସି ପହଞ୍ଚିଲା, ଗାମୁଛାରେ ପିଣ୍ଡାରୁ ଧୂଳି ଝାଡ଼ି ପାଖରେ ବସିଲା। ବାବୁ, ଦୁଇ ଚାରି ଦିନରେ ବର୍ଷା ହେବ, ଖଗନାହେକେ କହୁଥିଲେ ବୃହସ୍ପତି କକଡ଼ାକୁ ଚଳିବେ ତ? ଓ, ତୁ ୟା ଭିତରେ ଜ୍ୟୋତିଷ ବି ପାଲଟି ଗଲୁଣି?
ନାହିଁ ମୋ ବାବୁ, ଜ୍ୟୋତିଷ ନା ଫୋତିଷ, ନାହାକେ ଭଗତ ଘରେ କହୁଥିଲେ ଶୁଣିଲି ଯାହା।
ହଇରେ, ତମେମାନେ କେତେଦିନ ଏମିତି ନିଜକୁ ଠକି ଚାଲିଥିବ? ଆଚ୍ଛା କହିଲୁ, ବୃହସ୍ପତି ଚଳନ ସହିତ ବର୍ଷାର କି ସମ୍ପର୍କ?
ସମ୍ପର୍କ ଅଛି ନା, କୃଷି ପରାଶରରେ ଲେଖା ଅଛି ବା, ଆଗେ ଜଳପୂର୍ଣ୍ଣ ହୋଇଲେ ପୃଥିବୀ, ପଛେ ଚଳନ୍ତି ଗୁରୁ ବୃହସ୍ପତି। ଛେନା ଗୁଡ଼ ପାଚିଲା କଦଳୀ,
ଗୁଡ଼ାଏ ବାଜେ କଥା ସବୁକୁ ମୁଣ୍ଡରେ ପୁରେଇ ତମେମାନେ ନିଜକୁ ଆଉ ଦେଶକୁ ପଛରୁ ଖାଲି ଟାଣି ଧରିଛ ଦେଖୁଛି।
ଆହା ବାବୁ, ବୁଝିଲନି ମୋ କଥାକୁ, ବୃହସ୍ପତିଙ୍କର ହଂସ ବାହନ ନା, ପାଣି ନହେଲେ ସେ ଚଳିବେ କେମିତି?
ପ୍ରଚଣ୍ଡ ବିରକ୍ତିରେ ଉଠି ଆସିଲି ସେଠୁ। ମୋର ଉନ୍ନତ ବୌଦ୍ଧିକତା ପ୍ରତି ଏପରି ମଫସଲିଆ କୁଠାରଘାତ ସତରେ ବଡ଼ ଅସହ୍ୟ। ମନେ ମନେ ଠିକ୍ କଲି, ଛାଡ଼ିଦେବି ମୋର ଚାଷ କାରବାର ପାଗଳାମିକୁ। ଘରଣୀ ଟିକେ ଟାହିଟାପରା କରିବେ ତ? କରନ୍ତୁ, ତାହା ବରଂ ସ୍ୱାଗତ ଯୋଗ୍ୟ। ହେଲେ ଏପରି ମୂର୍ଖମାନଙ୍କ କଥାରେ ପଡ଼ିଲେ ନିଜର ମୌଳିକ ବିଚାରଧାରା ବି ଲୋପ ପାଇଯିବ। ନିଷ୍ପତ୍ତି ନେଲି ଆଉ ଚାରିଦିନ, ତାପରେ ଏକମୁହାଁ ହୋଇ ସହରକୁ ଫେରିବେ। ବିଲରେ ବିଲୁଆ ଡେଇଁଲେ ଡିଅନ୍ତୁ, ଆଡ଼ ଆଖିରେ ଚାହିଁଯିବିନି। ଯାହା ଖର୍ଚ୍ଚ ହେଲା ହେଲା, ଆଉ ନୁହେଁ, ବଦ ଖର୍ଚ୍ଚ ଭାବିକି ଭୁଲିଯିବି। ଭାଗ ଚାଷୀର ସେଇ ଚଉଠେ ଭାଗ ବରଂ ଭଲ। ତିନି ଦିନ ବିତିଗଲାଣି, ଖଳାବାଡ଼ିରେ ଠିଆ ହୋଇ ଲକ୍ଷ୍ୟ କଲି ଆକାଶଟା ନିହାତି ନିର୍ଲଜ୍ଜଙ୍କ ପରି ସଫା। ଡରକୁଳା ବାଦଲଗୁଡ଼ାକ କେଉଁ ଗାତରେ ଲୁଚିଛନ୍ତି କେଜାଣି। ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାର କୁହୁଳି ଆସୁଥିବା ଇଚ୍ଛାଟାକୁ କୌଣସି ମତେ ଚାପି ଦେଇ ଫେରିବାକୁ ଉଦ୍ୟତ ହେଲି ଲୁଗାପଟା ସଜାଡ଼ିବାକୁ। ବୁଲି ପଡ଼ି ଚାହିଁଲା ବେଳକୁ ତିଳିଆ, ତାର ପାକୁଆ ପାଟିରେ ଆକର୍ଣ୍ଣ ହସ। ହଠାତ୍ ଏ ଖୁସିର କାରଣଟା କ'ଣ?
ବାବୁ, ଏଥର ଭଲ କରି ବର୍ଷିବ। ହାତ ବଢ଼ିଲା ଖଳା ଆଡ଼େ, ଭ୍ରୂକୁଞ୍ଚନ କରି ଚାହିଁଲେ ଖଳାବାଡ଼ିକୁ। ଗାଁ ଘର ଚୌହଦି ଭିତରେ ପୂର୍ବକୋଣକୁ ଅମରୀ ବାଡ଼ଘରା ଡିସିମିଲିଏ ଜାଗା, ଅମଳ ସମୟ ପର୍ଯ୍ୟନ୍ତ ପରିତ୍ୟକ୍ତ ପ୍ରାୟ ପଡ଼ିଥାଏ। ଅମଳ ସମୟରେ ସ୍ୱୟଂ ଲକ୍ଷ୍ମୀ ଠାକୁରାଣୀ କୁଆଡ଼େ ସେଠି ଡେରା ପକାନ୍ତି। ହେଇଟି ଦେଖ, ଘର ଚଟିଆ କେମିତି ଧୂଳିରେ ଗାଧୋଉଛନ୍ତି, ବୁଢ଼ା ଅଫିମ କଳେ ଖାଇଦେଇଛି ନିଶ୍ଚୟ। ଏଇଟା ହେଲା ବରଷାର ଅସଲ ଲକ୍ଷଣ। ଖଳାବାଡ଼ିର ଗୋଟିଏ କୋଣରେ ଦଳେ ଘର ଚଟିଆ ଖେଳରେ ମାତିଛନ୍ତି, ଭୂଇଁକୁ ରୀତିମତ ଖୁମ୍ପି ତାଙ୍କର କୁନି କୁନି ଡେଣାଗୁଡ଼ାକରୁ ଉଠୁଥିବା ଧୂଳିରେ ଫଡ଼ଫଡ଼ କରି ଛୋଟ ଗୋଟିଏ ଧୂଳିଆ ବାଦଲ ସୃଷ୍ଟି କରିଛନ୍ତି। ଇଏ କି ଗାଧୁଆ, ନା ଏହା ପକ୍ଷୀ ଜଗତର ବହୁ ଆଶ୍ଚର୍ଯ୍ୟମାନଙ୍କ ମଧ୍ୟରୁ ଗୋଟିଏ? ତେବେ ଏହାର ବର୍ଷା ସହ କି ସମ୍ପର୍କ? ଧତ୍ ପାଗଳ! ପାଞ୍ଚ ମିନିଟ୍ ଖଣ୍ଡେ ତିଳିଆକୁ ଗାରେଡ଼େଇକି ଚାହିଁଲେ, ତାପରେ ବୁଲି ପଡ଼ି ଫେରିଲେ। ସକାଳ ବସ୍ରେ ହିଁ ଫେରିଯିବି ସହରକୁ, ବାସ୍ତବତାକୁ। ଜିନିଷପତ୍ର ସବୁ ସୁଟକେସ୍ରେ ରଖିସାରି ଖାଇ ବସିଲି। ମୋର ନିଷ୍ପତ୍ତିକୁ ତିଳିଆକୁ ଜଣାଇବାକୁ ଉଚିତ ମନେ କଲି ନାହିଁ, ଠିକ୍ ବାହାରିବା ପୂର୍ବରୁ ହିଁ ତାକୁ କହିବି। ରାତି ପ୍ରାୟ ଦୁଇଟା ହେବ, ନିଦ ଭାଙ୍ଗିଗଲା। ବାହାରେ ଘଡ଼ଘଡ଼ିର ବିକଟାଳ ଶବ୍ଦ, ତା ସହିତ ଆଜବେଷ୍ଟସ୍ ଉପରେ କ୍ରମାଗତ ମାଡ଼ ହେଉଥିବା ଟପ୍ ଟପ୍ ସାଙ୍ଗକୁ ପବନର ସୁସୁ ଶବ୍ଦ, ବଡ଼ ଭୟାନକ ଶୁଭୁଛି। ରାତି ତମାମ ଲାଗି ରହିଲା ଏ ଶବ୍ଦାୟମାନ ନୃତ୍ୟ, ସକାଳେ ବି ନିସ୍ତାର ନାହିଁ। କବାଟ ଖୋଲି ବାହାରକୁ ଆସି ଦେଖିଲି ଚାରିଆଡ଼େ ପାଣି, ଅବିରାମ ଗତିରେ ଚାଲିଛି ବର୍ଷା, ଆଦୌ ବନ୍ଦ ନ ହେବାର ପଣ ନାହିଁ। ଝାମ୍ପି ମୁଣ୍ଡେଇ ତିଳିଆ ଆସି ପହଞ୍ଚିଲା ସେଠି, କିନ୍ତୁ ତା ମୁହଁକୁ ଚାହିଁବାକୁ କେମିତିକା ଲାଜ ଲାଗିଲା। ସିଏ କିନ୍ତୁ ମୋ ଆଡ଼େ ଥରେ ନିର୍ବିକାର ଚିତ୍ତରେ ଚାହିଁ ବିଲକୁ ଯାଉଛି କହି ଚାଲିଗଲା। ମୋର ଦୃଷ୍ଟିପଟରୁ ଅପସରି ଯାଉଥିବା ମଣିଷକୁ ଚାହିଁ ରହି ଭାବୁଥିଲି, ଆଜି ଦୈବାତ ମୁଁ ଝାମ୍ପି ଖଣ୍ଡେ ମୁଣ୍ଡରେ ପିନ୍ଧିଥିଲେ ତାକୁ ଟିକେ ନିଶ୍ଚୟ ସମ୍ମାନ ଜଣାଇଥାନ୍ତି ମାଟିର ମଣିଷଟାକୁ, ଆଉ ବଳିଷ୍ଠ ଅନୁଭୂତିର ମୂଳଦୁଆରେ ପର୍ଯ୍ୟବେସିତ ତା'ର ପରିପକ୍ୱ ଜ୍ଞାନକୁ।